ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମହିଳାମାନଙ୍କୁ ସୁଯୋଗ ଏବଂ ସମର୍ଥନ ଦିଆଗଲେ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିପାରିବେ, କହିଲେ ରାଷ୍ଟ୍ରପତି। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ଗର୍ବର ଉତ୍ସ ଏବଂ ରାଷ୍ଟ୍ର ନିର୍ମାଣର ପରିବର୍ତ୍ତନକାରୀ ଭୂମିକାର ଶକ୍ତିଶାଳୀ ସ୍ତମ୍ଭ ହେଉଛନ୍ତି ଦେଶର ନାରୀ। ନେପାଳ ସଂସଦୀୟ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କଲା ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି। ପଶ୍ଚିମ ଏସିଆରେ ସଙ୍କଟ ସତ୍ତ୍ୱେ ବିଦେଶୀ ନିବେଶକଙ୍କ ଅଂଶଧନ କ୍ରୟ ପରିମାଣ 21,000 କୋଟି ଟଙ୍କାକୁ ବୃଦ୍ଧି। ଏବଂ ଆଇସିସି ପୁରୁଷ T20 ବିଶ୍ୱକପ୍ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ଫାଇନାଲ ମ୍ୟାଚ୍। ମହିଳାମାନଙ୍କ ଅଧିକାର ଏବଂ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଓ ବାଳିକାଙ୍କ ପାଇଁ ଅଧିକାର, ନ୍ୟାୟ ଓ ପଦକ୍ଷେପ। ଏହା ମହିଳାମାନଙ୍କ ଅଧିକାରକୁ ସୁଦୃଢ଼ କରିବା ସହିତ ନ୍ୟାୟ ପ୍ରଦାନ ଏବଂ ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନତା ଭାବନାକୁ ଦର୍ଶାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଦେଶର ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ମହିଳାମାନଙ୍କୁ ସୁଯୋଗ ଏବଂ ସମର୍ଥନ ଦିଆଗଲେ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିପାରିବେ। ନୂଆଦିଲ୍ଲୀରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ଜାତୀୟ ସ୍ତରୀୟ ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଉଦ୍ୟୋଗ ହେଉ କିମ୍ବା କର୍ପୋରେଟ୍ ଜଗତ, ସବୁ କ୍ଷେତ୍ରରେ ମହିଳାମାନେ ନେତୃତ୍ୱ ନେଉଛନ୍ତି। ସେ କହିଛନ୍ତି, ଭାରତ ଦ୍ରୁତଗତିରେ ମହିଳା ନେତୃତ୍ୱାଧୀନ ବିକାଶ ଆଡ଼କୁ ଅଗ୍ରସର ହେଉଛି ଏବଂ କର୍ମକ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଛି। ରାଷ୍ଟ୍ରପତି କହିଛନ୍ତି, ବେଟି ବଚାଓ ବେଟି ପଢ଼ାଓ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏବଂ ମିଶନ ଶକ୍ତି ଭଳି ଯୋଜନା ମହିଳାମାନଙ୍କୁ ସଶକ୍ତ କରିଛି।
ଆମର ଦେଶ ତେଜି ସେ ପ୍ରଗତି କରେ ଓ ନାଗରିକଙ୍କ ପୂର୍ଣ୍ଣ କ୍ଷମତା କା ରାଷ୍ଟ୍ର ହିତ ମେ ଉପଯୋଗ ହୋ ସକେ ଇସକେ ଲିଏ ଜରୁରୀ ହେ କି ହମ ନା କେବଲ ଆପଣ ବେଟିଓଙ୍କ ଉଚ୍ଚ ସ୍ୱପ୍ନ ଦେଖନେ କେ ଲିଏ ପ୍ରେରିତ କରେ ବଲକି ଉନ୍ ସ୍ୱପ୍ନକୁ ପୁରା କରନେ କେ ଲିଏ ବି ହମ ଉନକେ କଦମ ସେ କଦମ ମିଲାକେ ସହଯୋଗ କରେ। ଭୟ ଔର ଭେଦଭାବ ସେ ମୁକ୍ତ ବାତାବରଣ ମେ ମହିଳାଏ ରାଷ୍ଟ୍ର ନିର୍ମାଣ ମେ ଆପଣା ସର୍ବଶ୍ରେଷ୍ଠ ଯୋଗଦାନ ଦେ ସକତେ।
ରାଷ୍ଟ୍ରପତି କହିଛନ୍ତି, ଶିକ୍ଷାରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଉଛି ଏବଂ ଦେଶରେ ବିଦ୍ୟାଳୟ ଶିକ୍ଷାରେ ଲିଙ୍ଗଗତ ସମାନତା ହାସଲ ହୋଇପାରିଛି। ରାଷ୍ଟ୍ରପତି କହିଛନ୍ତି, ଦେଶର ଝିଅମାନେ ମଧ୍ୟ କ୍ରୀଡ଼ା ସମେତ ବିଭିନ୍ନ କ୍ଷେତ୍ରରେ ଅସାଧାରଣ ପ୍ରଦର୍ଶନ କରୁଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ମହିଳାମାନଙ୍କ ଜୀବନକୁ ସଶକ୍ତ କରିବା ପାଇଁ ସରକାର ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ସହ କାର୍ଯ୍ୟ କରୁଛନ୍ତି। ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ମହିଳାମାନଙ୍କ ଦୃଢ଼ ସଂକଳ୍ପ, ସମର୍ପଣ ଏବଂ ସଫଳତା ବିକଶିତ ଭାରତର ମୂଳଦୁଆ ବୋଲି କହିଛନ୍ତି।
ହମ ସବ୍ ଏକ ସାଥ ଚଲକର ଏହି ସନ୍ଦେଶ ଦେନା ଚାହତେ ହେ କି ଏହି ସମୟ ହେ ସହୀ ସମୟ ହେ ଭାରତ କା ଅନମୋଲ ସମୟ ହେ ଔର ଇସି ତରହ କଦମ ସେ କଦମ ମିଲାକର ହମ ଚଲେଙ୍ଗେ ଦେଶ କୋ ଜୋ ପ୍ରଧାନମନ୍ତ୍ରୀ ଜୀ କା ଲକ୍ଷ୍ୟ ବିକଶିତ ଭାରତ 2047 କା ହେ ତୋ ଉସ ବିକଶିତ ଭାରତ କେ ଲକ୍ଷ୍ୟ କୋ ସଂକଳ୍ପ କୋ ସିଦ୍ଧି ତକ ପହଞ୍ଚାନେ ମେ ହମ ସଭି ଆଗେ ବଢ଼କର କାମ କରେଙ୍ଗେ।
ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି, ମହିଳାମାନଙ୍କ ଶକ୍ତି, ସ୍ଥିରତା ଏବଂ ସଫଳତା ପରିବାର, ସମାଜ ଏବଂ ଦେଶର ଭାଗ୍ୟକୁ ଗଠନ କରିଆସୁଛି। ଶ୍ରୀ ରାଧାକୃଷ୍ଣନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଭାରତର ଦୀର୍ଘ ଏବଂ ପ୍ରସିଦ୍ଧ ଇତିହାସରେ ମହିଳାମାନେ ସାହସ, ଜ୍ଞାନ ଏବଂ କରୁଣାର ମଶାଲବାହକ ହୋଇ ରହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ପ୍ରାଚୀନ ଜ୍ଞାନ ପରମ୍ପରାର ରକ୍ଷକଙ୍କଠାରୁ ସ୍ୱାଧୀନତା ଆନ୍ଦୋଳନର ସାହସୀ ନେତାଙ୍କ ପର୍ଯ୍ୟନ୍ତ ମହିଳାମାନେ ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ନାରୀ ଶକ୍ତିର ସଫଳତା, ଗର୍ବର ଉତ୍ସ ଏବଂ ରାଷ୍ଟ୍ର ନିର୍ମାଣରେ ପରିବର୍ତ୍ତନକାରୀ ଭୂମିକାର ଏକ ଶକ୍ତିଶାଳୀ ସ୍ତମ୍ଭ। ଅନ୍ତର୍ଜାତୀୟ ମହିଳା ଦିବସରେ ଏକାଧିକ ଟ୍ୱିଟ୍ ଜରିଆରେ ଶ୍ରୀ ମୋଦି ସମସ୍ତ ନାରୀ ଶକ୍ତିକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭାରତ ଯେପରି ଆଗକୁ ବଢ଼ିବ, ମହିଳାଙ୍କ ଆକାଂକ୍ଷା ଏବଂ ଅବଦାନ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ରାଷ୍ଟ୍ର ଆଡ଼କୁ ଆମର ସାମୂହିକ ଯାତ୍ରାକୁ ମାର୍ଗଦର୍ଶନ କରିବ। ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଦୃଢ଼ତା, ସୃଜନଶୀଳତା ଏବଂ ଅତୁଳନୀୟ ଉତ୍ସାହ ସହିତ ଦେଶର ପ୍ରଗତିକୁ ଆକାର ଦେଉଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସମାଜରେ ନାରୀଶକ୍ତିର ଅତୁଳନୀୟ ଭୂମିକା ପାଇଁ ମାନବଜାତି ଋଣୀ। ସେ କହିଛନ୍ତି, ପ୍ରତ୍ୟେକ ପିଢ଼ିକୁ ପୋଷଣ କରି ଏବଂ ବୈଜ୍ଞାନିକ ଓ ଅର୍ଥନୈତିକ ପ୍ରଗତିକୁ ଆଗେଇ ନେଇ ମହିଳାମାନେ ସମସ୍ତଙ୍କ ଜୀବନରେ ପ୍ରତ୍ୟେକ ଦିଗରେ ଅବଦାନ ରଖିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ସ୍ୱାଧୀନତା ଆନ୍ଦୋଳନଠାରୁ ଆରମ୍ଭ କରି ଆଧୁନିକ ଭାରତର ପୁନଃ ନିର୍ମାଣ ପର୍ଯ୍ୟନ୍ତ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ନେତୃତ୍ୱ ପ୍ରଦାନ କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ପଞ୍ଜାବ ଚଣ୍ଡୀଗଡ଼ର ସୁଖନା ହ୍ରଦ ପୁଲିସ୍ ପୋଷ୍ଟରେ ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏକ ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି 2.5 କିଲୋମିଟର ଦୀର୍ଘ ମହିଳା ଦିବସ ପଦଯାତ୍ରା ଓପନ୍ ହ୍ୟାଣ୍ଡ ସ୍ମାରକୀରେ ଶେଷ ହୋଇଥିଲା। ଏହି ଅବସରରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ, ଏହି ପଦଯାତ୍ରାର ଉଦ୍ଦେଶ୍ୟ ମହିଳା ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ ନିଖିଲ କହୁଛି, କମ୍ରେଡ୍ ଶୁକ୍ରୁ ଶିଲା ଚନ୍ଦ୍ରାଲୁକୁ ମୋର ପରାମର୍ଶ, ସଶସ୍ତ୍ର ବିପ୍ଳବ ଛାଡ଼ି ଦେଶର ସମ୍ବିଧାନ ଅନୁସାରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସନ୍ତୁ। ପିବି କମ୍ରେଡ୍ ଦେବଜୀ, ସଂଗ୍ରାମ ଦାଦା ଆତ୍ମସମର୍ପଣ କରିବା ପରେ ସିଆର୍ବି କ୍ଷେତ୍ରରେ ସିସି ନେତୃତ୍ୱ ଶେଷ ହୋଇଯାଇଛି। ଆମ ଓଡ଼ିଶାର ପଶ୍ଚିମ ବ୍ୟୁରୋ ସଚିବ ବିକାଶ, ବିବିଏମ୍ର ସମସ୍ତ ସାଥୀ ଆତ୍ମସମର୍ପଣ କରିବା ପରେ ରାଜ୍ୟରେ ପୁରା ନେତୃତ୍ୱ ଓ ଡିଭିଜନ୍ ଖାଲି ହୋଇସାରିଲାଣି। ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଏହି ସମାନ ସ୍ଥିତି, କେବଳ ତୁମେମାନେ କିଛି ସାଥୀ ବାକି ଅଛ। ଆଜିର ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ ସମ୍ଭବ ନୁହେଁ ନାହିଁ। ତେଣୁ କମ୍ରେଡ୍ ଶୁକ୍ରୁ ଶିଲା ଚନ୍ଦ୍ରାଲୁକୁ ମୋର ବିଶେଷ ଅନୁରୋଧ, ଆଗପଛ ନ ହୋଇ ଓ ଆଉ ଲେଟ୍ ନ କରି ସଶସ୍ତ୍ର ବିପ୍ଳବ ଛାଡ଼ି ଆତ୍ମସମର୍ପଣ କରନ୍ତୁ। ଓଡ଼ିଶା ସରକାର ଓ ପୁଲିସ ସବୁ ପ୍ରକାର ସହଯୋଗ କରିବ, ତୁମମାନଙ୍କର ସୁରକ୍ଷାର ଗ୍ୟାରେଣ୍ଟି ମୁଁ ଦେଉଛି, ମୋ ଉପରେ ବିଶ୍ୱାସ ରଖନ୍ତୁ। ନିର୍ଭୟରେ ମୋର ଏହି ମୋବାଇଲ ନମ୍ବର 9437643839ରେ ସମ୍ପର୍କ କଲେ ମୁଁ ଯାଇ ତୁମମାନଙ୍କୁ ଶୀଘ୍ର ନେଇ ଆସିବି। ଆପଣଙ୍କର ଅପେକ୍ଷାରେ କମ୍ରେଡ୍ ନିଖିଲ, ପୂର୍ବ ସବ୍ ଜୋନାଲ ବ୍ୟୁରୋ ସଚିବ।
ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀରେ ଏକ ମହିଳା ନେତୃତ୍ୱାଧୀନ ଶକ୍ତି ପଦଯାତ୍ରାର ଆୟୋଜନ କରିଥିଲା। କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ସରୋଜିନୀ ନଗରରେ ଜେନେରାଲ ପୁଲ୍ ଆବାସିକ ଆବାସ ଟାଇପ୍ 5 ବାସଗୃହ ପରିଦର୍ଶନ କରି ମହିଳା ହିତାଧିକାରୀଙ୍କୁ ଚାବି ପ୍ରଦାନ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦି ଶ୍ରମଜୀବୀ ମହିଳାଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଜିପିଆର୍ଏ ପୁନଃବିକାଶ ଯୋଜନା ଅଧୀନରେ 15,200 କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଆଜି ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ରାପରରୁ ରାଜନେତା ହୋଇଥିବା ବାଲେନ୍ଦ୍ର ଶାହାଙ୍କ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ନେପାଳର ସଂସଦୀୟ ନିର୍ବାଚନରେ ବିପୁଳ ବିଜୟ ହାସଲ କରି ପରବର୍ତ୍ତୀ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର 35 ବର୍ଷୀୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଲେନ୍ ଭାବରେ ପରିଚିତ, ଝାପା 5 ନିର୍ବାଚନ ମଣ୍ଡଳୀରେ 4 ଥର ପ୍ରଧାନମନ୍ତ୍ରୀ ହୋଇଥିବା ସିପିଏନ୍ ୟୁଏମ୍ଏଲ୍ର ପ୍ରାର୍ଥୀ କେପି ଶର୍ମା ଓଲିଙ୍କୁ ପ୍ରାୟ 50,000 ଭୋଟ୍ର ବିପୁଳ ବ୍ୟବଧାନରେ ପରାସ୍ତ କରିଛନ୍ତି। ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି 106 ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଛି ଏବଂ ପ୍ରଥମ ପୂର୍ବ ପୋଷ୍ଟ ସିଷ୍ଟମ ଅଧୀନରେ 18 ନିର୍ବାଚନ ମଣ୍ଡଳୀରେ ଆଗୁଆ ରହିଛି। ନେପାଳୀ କଂଗ୍ରେସ 15 ଆସନରେ ଆଗୁଆ ଥିବା ଜଣାପଡ଼ିଛି। ନେପାଳରେ ଗତ ମାର୍ଚ୍ଚ 5 ତାରିଖରେ ପ୍ରତିନିଧି ସଭା ପାଇଁ ହୋଇଥିବା ନିର୍ବାଚନରେ ପ୍ରାୟ 60% ଭୋଟର ମତଦାନ କରିଥିଲେ। 275 ଜଣ ସଂସଦ ସଦସ୍ୟଙ୍କ ମଧ୍ୟରୁ 165 ଜଣ ପ୍ରତ୍ୟକ୍ଷ ଭୋଟ୍ ମାଧ୍ୟମରେ ଏବଂ ବାକି 110 ଜଣ ସମାନୁପାତିକ ପଦ୍ଧତିରେ ନିର୍ବାଚିତ ହେଉଛନ୍ତି। ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ମଧ୍ୟରେ ଗତ 4 ବାଣିଜ୍ୟ ଅଧିବେଶନରେ ବିଦେଶୀ ନିବେଶକମାନେ 21,000 କୋଟି ଟଙ୍କାର ଭାରତୀୟ ଅଂଶଧନ କ୍ରୟ କରିଛନ୍ତି। ସୂଚନା ଅନୁଯାୟୀ ଭାରତୀୟ ଋଣ ବଜାରରେ ବିଦେଶୀ ନିବେଶକମାନେ 855 କୋଟି ଟଙ୍କା ପୁଞ୍ଜିନିବେଶ କରିଛନ୍ତି। ଚଳିତ ମାର୍ଚ୍ଚ ମାସରେ ଏପର୍ଯ୍ୟନ୍ତ ଭାରତୀୟ ପୁଞ୍ଜି ବଜାର ନିଟ୍ ବିନିଯୋଗ 20,819 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଆଇସିସି ପୁରୁଷ T20 ବିଶ୍ୱକପ୍ରେ ଆଜି ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 7 ମ୍ୟାଚ୍ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି T20 ବିଶ୍ୱକପ୍ର ସେମିଫାଇନାଲ୍ରେ ଇଂଲଣ୍ଡକୁ 7 ରନ୍ରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲା। ପଶ୍ଚିମ ଏସିଆ ବିବାଦକୁ ଦୃଷ୍ଟିରେ ରଖି କାତାରର ଦୋହାରେ ମାର୍ଚ୍ଚ 25-27 ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଆଇସିସିର 3-ଦିନିଆ ବୈଠକକୁ ସ୍ଥଗିତ ରଖାଯାଇଛି। ଏପ୍ରିଲ୍ ମାସରେ କୌଣସି ସମୟରେ ଏହି ବୈଠକ ପୁନର୍ବାର ଅନୁଷ୍ଠିତ ହେବା ଆଶା କରାଯାଉଛି, ଯଦିଓ ନୂତନ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ବୈଠକରେ ଆଇସିସି ବୋର୍ଡ ନିର୍ଦ୍ଦେଶକ, ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଏବଂ ବରିଷ୍ଠ ନେତୃତ୍ୱ ଯୋଗଦେବାର ଆଶା କରାଯାଉଥିଲା। କାତାରରେ କ୍ରିକେଟ୍ ସହିତ ଏହାର ବର୍ଦ୍ଧିତ ସମ୍ପର୍କ ହେତୁ ଆଇସିସି କାତାରକୁ ବୈଠକ ପାଇଁ ସ୍ଥାନ ଭାବରେ ବାଛିଥିଲା। ମହିଳାମାନଙ୍କୁ ସୁଯୋଗ ଏବଂ ସମର୍ଥନ ଦିଆଗଲେ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିପାରିବେ, କହିଲେ ରାଷ୍ଟ୍ରପତି। ଆନ୍ତର୍ଜାତିକ ମହିଳା ଦିବସରେ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ଗର୍ବର ଉତ୍ସ ଏବଂ ରାଷ୍ଟ୍ର ନିର୍ମାଣର ପରିବର୍ତ୍ତନକାରୀ ଭୂମିକାର ଶକ୍ତିଶାଳୀ ସ୍ତମ୍ଭ ହେଉଛନ୍ତି ଦେଶର ନାରୀ। ନେପାଳ ସଂସଦୀୟ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କଲା ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି। ପଶ୍ଚିମ ଏସିଆରେ ସଙ୍କଟ ସତ୍ତ୍ୱେ ବିଦେଶୀ ନିବେଶକଙ୍କ ଅଂଶଧନ କ୍ରୟ ପରିମାଣ 21,000 କୋଟି ଟଙ୍କାକୁ ବୃଦ୍ଧି। ଏବଂ ଆଇସିସି ପୁରୁଷ T20 ବିଶ୍ୱକପ୍ରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।